ନମସ୍କାର, ମୁଁ ଶ୍ରୀମତୀ ଲିଜା ସାହୁ, ତର୍ତ୍ତପୁର 22 ନମ୍ବର ୱାର୍ଡ କ୍ଲଷ୍ଟର 6 ରହୁଛି। ଆମର ଆଗରୁ ଯେତେବେଳେ ଲାଟିନ୍ ଟାଙ୍କି ସଫା ହଉଥିଲା ସେତେବେଳେ ପ୍ରାଇଭେଟ ଗାଡି ଡାକି ଅଧିକ ପଇସା ଦେଇ ସଫା କରୁଥିଲୁ। ଆମର ଏଠି STSSC ମିଟିଂରେ ଆମେ ଜାଣିବାକୁ ପାଇଲୁ ଯେ କ୍ୟୁଆର କୋଡ ମାଧ୍ୟମରେ ଗାଡି ଆସିପାରିବ ଆଉ ଲାଟିନ୍ ଟାଙ୍କି ବହୁତ କମ୍ ପଇସାରେ ସଫା ହେଇପାରିବ। ତେଣୁ ଆମେ ସେବେ ଯୋଉଦିନ ଠାରୁ ଆମେ ଶୁଣିବାକୁ ପାଇଲୁ ସେଇଦିନ ଠାରୁ ଆମେ କ୍ୟୁଆର କୋଡ ସ୍କାନ କରି ଆମେ ଲାଟିନ୍ ଟାଙ୍କି ସଫା କରୁଛୁ ଆଉ କମ୍ ପଇସାରେ, ବହୁତ କମ୍ ପଇସାରେ ମଧ୍ୟ ଆମର ଟାଙ୍କି ସଫା ହେଇପାରୁଛି। ସେଥିପାଇଁ ଆମେ ଧନ୍ୟବାଦ ଦେଉଛୁ।